ಭಗವದ್ಗೀತಾ ನೃತ್ಯಾಧ್ಯಾಯ ಶ್ಲೋಕ 25. ಅವ್ಯಕ್ತೋಯಂ ಅವ್ಯಕ್ತೋಯಂ ಅಚಿಂತ್ಯೋಯಂ ಅಚಿಂತ್ಯೋಯಂ ಅವಿಕಾರ್ಯಂ ಅವಿಕಾರ್ಯಂ ಉಚ್ಯತೆ ಉಚ್ಯತೆ ತಸ್ಮಾದೇವಂ ತಸ್ಮಾದೇವಂ ವಿದಿತ್ವೇನಂ ವಿದಿತ್ವೇನಂ ನಾನು ಶೋಚಿತುಮರ್ಹಸಿ ನಾನು ಶೋಚಿತುಮರ್ಹಸಿ ಅವ್ಯಕ್ತೋಯಂ ಅಚಿಂತ್ಯೋಯಂ ಅವ್ಯಕ್ತೋಯಂ ಅಚಿಂತ್ಯೋಯಂ ಅವಿಕಾರ್ಯೋಯಮುಚ್ಯತೆ ಅವಿಕಾರ್ಯೋಯಮುಚ್ಯತೆ ತಸ್ಮಾದೇವಂ ವಿದಿತ್ವೇನಂ ತಸ್ಮಾದೇವಂ ವಿದಿತ್ವೇನಂ ನಾನು ಶೋಚಿತುಮರ್ಹಸಿ ನಾನು ಶೋಚಿತುಮರ್ಹಸಿ ಅವ್ಯಕ್ತೋಯಂ ಅಚಿಂತೋಯಂ ಅವಿಕಾರ್ಯಮಯಮುಚ್ಯತೆ ತಸ್ಮಾದೇವಂ ವಿದಿತ್ವೇನಂ ನಾನು ಶೋಚಿತುಮರ್ಹಸಿ ಬಿಟ್ಟದ್ದು ಶಬ್ದನ್ ಬಾ ಅಚಿಂತ್ಯೋ ಅಚಿಂತ್ಯ ಅಯಂ ಏಹಿ ಅವ್ಯಕ್ತ 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 ಅಪ್ರಕಟ ಅಯಂ ಏಹಿ ಆತ್ಮ ಅಚಿಂತ್ಯ ಅಚಿಂತ್ಯ ಅಯಂ ಏಹಿ ಆತ್ಮ ಅವಿಕಾರ್ಯ ಅಪರಿವರ್ತನೀಯ ಅಯಂ ಏಹಿ ಆತ್ಮ ಉಚ್ಯತೆ ಕುಹಜಾಯ ತಸ್ಮಾತ್ ತೇಣು ಏವಂ ಏಹಿಪರಿ ವಿದಿತ್ವಾ ಮರರಕಂ ಜಾಣಿ ಏನಂ ಏಹಿ ಆತ್ಮ ನ ಅನುಶೋಚಿತುಂ ದುಃಖ ಕರಿವಾ ಉಚಿತ್ ನುಹೆ ಅರ್ಹಸಿ ತಮ ಪಕ್ಷರೆ ಶ್ರೋಕರಣ ಶ್ರೀಮದ್ ಯೇಸು ಭಕ್ತಿ ವೇದಾಂತ ಸ್ವಾಮಿ ಪ್ರಭುಪಾದ ಮಹಾರಾಜರಾಗಿರಾದರೆ ಏನು ಶ್ರೀಮದ್ ಗೌರವಂದು ಸ್ವಾಮಿ ಮಹಾರಾಜರ ಉಡಿಯರೆ ಕುಹಯಿಚಿ ಜೆ ಆತ್ಮ ಅವ್ಯಕ್ತ ವಾ ಅಪ್ರಕಟ ಅಚಿಂತ್ಯ ಅಪರಿವರ್ತನೀಯ ಏನು ಅಚಳ ವಾ ಸ್ಥಿರ ಅಟೆ ಏಕಥ ಜಾಣಿ ತುಮೆ ಶರೀರ ಪೈ ದುಃಖ ಕರಿವಾ ಉಚಿತ್ ನುಹೆ ಭಾವಾರ್ಥರೆ ಶ್ರೀ ಪ್ರಭುಪಾದ ಮಹಾರಾಜ କହୁଛନ୍ତି ପୂର୍ବେ ବର୍ଣ୍ଣିତ ହୋଇଛି ଯେ ଆତ୍ମା ଅତି କ୍ଷୁଦ୍ର ବା ଅତି ସୂକ୍ଷ୍ମ ଏପରିକି ଏକ ଜଡ଼ ଅଣୁଠାରୁ ମଧ୍ୟ କ୍ଷୁଦ୍ରତର ତେଣୁ ଆମେ କୌଣସି ଭୌତିକ ଯନ୍ତ୍ର ସାହାଯ୍ୟରେ ଏପରିକି ଅତି ଶକ୍ତିଶାଳୀ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମଧ୍ୟ ତାକୁ ଦେଖିପାରିବା ନାହିଁ ସେଇଥିଯୋଗୁଁ ତାକୁ ଅବ୍ୟକ୍ତ ବା ଅପ୍ରକଟ ବୋଲି କୁହାଯାଉଛି ଆତ୍ମାର ଅସ୍ତିତ୍ୱକୁ କୌଣସି ଆଧୁନିକ ବୈଜ୍ଞାନିକ ଗବେଷଣା ସାହାଯ୍ୟରେ ପ୍ରତିପାଦନ କରିପାରିବା ନାହିଁ ତାହା କେବଳ ଶ୍ରୁତି ପ୍ରମାଣ ବା ବୈଦିକ ଜ୍ଞାନ ସାହାଯ୍ୟରେ ହିଁ ପ୍ରମାଣ କରାଯାଇପାରେ ଆମମାନଙ୍କୁ ଏ ସିଦ୍ଧାନ୍ତକୁ ଗ୍ରହଣ କରିବାକୁ ପଡ଼ିବ କାରଣ ଅନ୍ୟ କୌଣସି ଉପାୟରେ ଆତ୍ମାର ଅସ୍ତିତ୍ୱ କଥା ପ୍ରମାଣ କରାଯାଇନପାରେ ଯଦିଓ ଏହା ଏକ ପ୍ରତିପାଦ୍ୟ ବିଷୟ ତଥାପି ଶ୍ରୁତି ପ୍ରମାଣ ବିନା ଅନ୍ୟ ପ୍ରକାର ଏହାକୁ ବୁଝାଯାଇନପାରେ ଏପରି ଅନେକ କଥା ଅଛି ଯାହାକୁ କି ଆମର ଉଚ୍ଚତର ପ୍ରମାଣ ସାହାଯ୍ୟରେ ଗ୍ରହଣ କରିବାକୁ ପଡ଼ିବ କେହି ବାପାଙ୍କ କଥା ଅସ୍ୱୀକାର କରିବ ନାହିଁ ବାପାଙ୍କ କଥା କେବଳ ମା ହିଁ କହିବେ ତେଣୁ ମାଆଙ୍କ ବଚନ ଅନୁଯାୟୀ ବାପାଙ୍କୁ ଗ୍ରହଣ କରିବାକୁ ପଡ଼ିବ ବାପାଙ୍କ କଥା କହିବା ପାଇଁ ମା ହିଁ ଏକମାତ୍ର ଅଧିକାରୀ ମାଆଙ୍କ ବ୍ୟତୀତ ବାପାଙ୍କ କଥା ଜାଣିବାର ଅନ୍ୟ ବାଟ ନାହିଁ ଠିକ୍ ସେହିପରି ବେଦ ପ୍ରମାଣ ବା ବେଦାଧ୍ୟୟନ ବ୍ୟତୀତ ଆତ୍ମା ସମ୍ବନ୍ଧରେ ଜାଣିବାର ଅନ୍ୟ ପନ୍ଥା ନାହିଁ ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ମାନବିକ ଗବେଷଣାତ୍ମକ ଜ୍ଞାନ ସାହାଯ୍ୟରେ ଆତ୍ମାକୁ କେହି ଜାଣିପାରିବେ ନାହିଁ ତାହା ଅଚିନ୍ତ୍ୟ ଅଟେ ଆତ୍ମା ହେଉଛି ଚେତନଶୀଳ ଏବଂ ଚେତନା ଏହା ମଧ୍ୟ ବେଦବାଣୀ ଅଟେ ଏବଂ ଏହାକୁ ଆମକୁ ମାନିବାକୁ ପଡ଼ିବ ଯେପରି ଆମର ଶାରୀରିକ ପରିବର୍ତ୍ତନ ହୁଏ ସେ ପ୍ରକାର ପରିବର୍ତ୍ତନର ଆତ୍ମାରୁ ହୁଏ ନାହିଁ ଏହା ଶାଶ୍ୱତ ଭାବ ଅପରିବର୍ତ୍ତନୀୟ ଅପରିବର୍ତ୍ତନଶୀଳ ତେଣୁ ଅନନ୍ତ ପରମାତ୍ମାଙ୍କ ତୁଳନାରେ ଏହା ଅତି ସୂକ୍ଷ୍ମ ବା ଅଣୁଆତ୍ମା ଅଟେ ଏବଂ ସର୍ବଦା ଏହା ଅଣୁଆତ୍ମା ହିସାବରେ ରହିଥାଏ। ପରମାତ୍ମା ଅନନ୍ତ ଅସୀମ ଏବଂ ଅଣୁଆତ୍ମା ଅତି ସୂକ୍ଷ୍ମ, ସେଥିପାଇଁ ଅଣୁଆତ୍ମା ବା ଅତି ସୂକ୍ଷ୍ମ ଆତ୍ମା ଅପରିବର୍ତ୍ତନ ହୋଇଥିବା ହେତୁ ଅନନ୍ତ ଆତ୍ମା ବା ପରମାତ୍ମା ବା ପରମପୁରୁଷ ଭଗବାନଙ୍କ ସହ ସମାନ ହୋଇପାରିବ ନାହିଁ। ଏହା ଭେଦରେ ବିଭିନ୍ନ ପ୍ରକାର ପୁନରାବୃତ୍ତି କରାଯାଇଛି। ଆତ୍ମାର ଅସ୍ତିତ୍ୱ କଥାଟି ଭଲ ରକମ ବୁଝାଇବା ନିମିତ୍ତ ବା ପ୍ରତିପାଦନ କରିବା ନିମିତ୍ତ ଏପରି ପୁନରାବୃତ୍ତି କରାଯାଉଅଛି। କୌଣସି ବିଷୟକୁ ଭଲ ଭାବରେ ଅଭ୍ରାନ୍ତ ଭାବରେ ବୁଝିବା ନିମିତ୍ତ ବିଷୟଟିର ପୁନରାବୃତ୍ତି କରାଯାଇଥାଏ। ଏଥିପାଇଁ ପୁନରାବୃତ୍ତିର ଆବଶ୍ୟକତା ରହିଛି। ନମ ବିଶ୍ୱାଦାୟ କୃଷ୍ଣ ପୃଷ୍ଠାୟ ଉତ୍ତର ସୁମନ୍ଦେ ସୁଗମ ଦୃଷ୍ଟାଣି ନମ ସଦଭକ୍ତ ମଣି ମଣିପୁର ପ୍ରଭୁପାଦର ସର୍ବାଣୀ ବିଚାର ନିରତାୟ। ତେଣୁ ଦ୍ୱିତୀୟ ଅଧ୍ୟାୟ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଭଗବାନ ବିଭିନ୍ନ ପ୍ରକାର ବୁଝାଉଛନ୍ତି। ତେଣୁ ଏଠାରେ କହୁଛନ୍ତି ଅବ୍ୟକ୍ତୋୟମ ଅବ୍ୟକ୍ତ ବ୍ୟକ୍ତରେ ଆମେ ଦେଖିପାରିବା, ଅବ୍ୟକ୍ତ କହିଲେ ଆମେ ଦେଖିପାରିବା ନାହିଁ, ସେଥିପାଇଁ ଅବ୍ୟକ୍ତ କୁହାଯାଇଛି। ଅବ୍ୟକ୍ତ କହିବାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟକ୍ଷ ଚକ୍ଷୁରାଦି ଅଗ୍ରାହ୍ୟ। ବଳଦେବ ଦର୍ଶନ କହୁଛନ୍ତି ଆମେ ଚକ୍ଷୁରେ ଯେମିତି ଗୋଟେ ଜିନିଷକୁ ଦେଖୁଛେ ବା କର୍ଣ୍ଣରେ ଗୋଟେ କଥା ଶ୍ରବଣ କରୁଛେ ବା ନାସିକାରେ ତାକୁ ଆଗ୍ରହଣ କରୁଛେ, ଗନ୍ଧକୁ ଆଗ୍ରହଣ କରୁଛେ, ଏସବୁ ଇନ୍ଦ୍ରିୟମାନଙ୍କର ଜ୍ଞାନେନ୍ଦ୍ରିୟମାନଙ୍କରେ ଆମେ ଜ୍ଞାନ କିଛି ପ୍ରାପ୍ତ ହେଉଛେ, ସେଇଭଳି ଭାବରେ ଆତ୍ମାକୁ ଆମେ ଜ୍ଞାନେନ୍ଦ୍ରିୟ ମାଧ୍ୟମରେ ବୁଝିପାରିବା ନାହିଁ। ଚକ୍ଷୁରେ ଆମେ ଦେଖିପାରିବା ନାହିଁ, କର୍ଣ୍ଣରେ ତା ଭିତରେ ମାନେ ସେ ଆତ୍ମାକୁ ତ ସାଉଣ୍ଡ ନୁହଁ ଆମେ ଶୁଣିପାରିବା ନାହିଁ, ତାର ସୁବାସ କିଛି ଅଛି ଆମେ ଜାଣିପାରିବା ନାହିଁ ନାସିକା ଦ୍ୱାରା। ଏଭଳି ଭାବରେ ଆମର ଜ୍ଞାନେନ୍ଦ୍ରିୟ ମାଧ୍ୟମରେ ଆମେ ବୁଝିପାରିବା ନାହିଁ। ଇଏ ଯେଉଁ ରହିଛନ୍ତି ଆତ୍ମା ସମେତ ଜ୍ଞାନ, ତେଣୁ ଏଠି ଭଗବାନ କହିଲେ ଅବ୍ୟକ୍ତ, ସେ ବ୍ୟକ୍ତ ହେଲେ ମଧ୍ୟ ଅବ୍ୟକ୍ତ ଅବ୍ୟକ୍ତ ହିସାବରେ ରହୁଛନ୍ତି ସେ। ତେଣୁ ଅବ୍ୟକ୍ତୋୟମ ଅଚିନ୍ତ୍ୟୋୟମ ଅଚିନ୍ତ୍ୟ ଆମ ଚିନ୍ତା ଶକ୍ତିର ବାହାରେ ଅଚିନ୍ତ୍ୟ, କାହିଁକି ନା ତର୍କ ଅଗୋଚର ଶ୍ରୁତି ମାତ୍ର ଗମ୍ୟମ। ଆକୁ ଯଦି ଆମେ ଚିନ୍ତା କରିବା ଆତ୍ମା ବିଷୟରେ, ତେଣୁ ଆମ ଚିନ୍ତା ଚିନ୍ତାରେ ଆମେ ବୁଝିପାରିବା ନାହିଁ ଆତ୍ମାକୁ, କିନ୍ତୁ ଶାସ୍ତ୍ରମାନଙ୍କ ଦ୍ୱାରା ଯଦି ବୁଝିବାକୁ ଚେଷ୍ଟା କରିବା ଶାସ୍ତ୍ର ମାଧ୍ୟମରେ ଆମେ ବୁଝିପାରିବା ଅଣୁର ଆତ୍ମାର ଆକାର ହେଉଛି ଏଇଭଳି ଭାବରେ ଆମେ ଯଦି ଗ୍ରହଣ କରିବା ତାହେଲେ ବୁଝିପାରିବା, ନହେଲେ ବୁଝିପାରିବା ନାହିଁ। ତେଣୁ ଏଇଟାକୁ ଅଚିନ୍ତ୍ୟ ଆମ ଚିନ୍ତା ଶକ୍ତିର ବାହାରେ, ଯଦି ମହାଭାରତରେ ଗୋଟେ କଥା ରହିଛି ଯୁଧିଷ୍ଠିର ମହାରାଜ କଥା କହିଛନ୍ତି ଅଚିନ୍ତ୍ୟ ଖୋଳୁଛି ଭାବା ମହତାଙ୍କ ତର୍କେଣ ଯୋଗେ ଅଚିନ୍ତ୍ୟୋୟମ ଅଚିନ୍ତ୍ୟ କହିଲେ ଆମେ ଚିନ୍ତା କରିପାରିବା ନାହିଁ, ଆମ ଚିନ୍ତାର ମଧ୍ୟ ଗୋଟେ ଲିମିଟ୍ ରହିଛି କେଉଁ ବିଷୟରେ ଆମେ ଚିନ୍ତା କରିପାରିବା। ତେଣୁ ଆମେ ଯେଉଁ ଜିନିଷ ଜାଣିଛେ ତା ବିଷୟରେ ଚିନ୍ତା କରିପାରିବା, ଯେଉଁ ବିଷୟରେ ଜାଣିନେ ତା ବିଷୟରେ ଆମେ ଚିନ୍ତା କରିପାରିବା ନାହିଁ ଅଚିନ୍ତ୍ୟ ବୋଲି କୁହାଯାଉଛି। ଚିନ୍ତା ଅଚିନ୍ତ୍ୟ ଖୋଳୁଛେ ଭାବା ନ ତା ତର୍କେଣ ଯୋଜେ, ମହାଭାରତରେ ଏ ଶ୍ଳୋକଟି ଅଛନ୍ତି ଯୁଧିଷ୍ଠିର ମହାରାଜ କହୁଛନ୍ତି କଥା ଅଚିନ୍ତ୍ୟ ଖୋଳୁଛେ ଭାବା ନ ତା ତର୍କେଣ ଯୋଜେ। ଆମର ଚିନ୍ତାର ଯେଉଁଟା ଆମେ ଚିନ୍ତା କରିପାରିବା ନାହିଁ ସେ ବିଷୟରେ ତାକୁ ତର୍କ କରିବାର ଆବଶ୍ୟକତା ନାହିଁ, ତର୍କ କଲେ ଆମେ ବୁଝିପାରିବା ନାହିଁ ନ ତା ତର୍କେଣ ଯୋଜେ। ତେଣୁ ଏ ଆତ୍ମା ହେଉଛି ସେଇଭଳି ଭାବରେ ଅଚିନ୍ତ୍ୟ ବସ୍ତୁ। ଆମେ ଯଦି ଗୁରୁ ଶିଷ୍ୟ ପରମ୍ପରାରେ ଯଦି ଶ୍ରବଣ ନ କରିଥାନ୍ତେ ବା ଶାସ୍ତ୍ରରୁ ଯଦି ନ ଜାଣିଥାନ୍ତେ ତାହେଲେ ଆମେ ଆତ୍ମା ବିଷୟରେ ବୁଝିପାରିବା ନାହିଁ। ଏତେ ବୁଝିହେଲା ପରେ ମଧ୍ୟ ଭଗବାନ କହିବେ ଆଶ୍ଚର୍ଯ୍ୟବତ ପ୍ରସ୍ତୁତ କରିଛି ଦେନ, ଆତ୍ମା ସମ୍ବନ୍ଧୀୟ ଆ ପରେ ଆସିବ 29 ଶ୍ଳୋକରେ କହିବେ ଭଗବାନ। ଯେତେ ଶୁଣିଲେ ମଧ୍ୟ ଆତ୍ମା ବିଷୟରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ଆତ୍ମା ଏଭଳି ବସ୍ତୁ ରହିଛି ଆଶ୍ଚର୍ଯ୍ୟ। ତେଣୁ ଅଚିନ୍ତ୍ୟ ଏ ଚିନ୍ତା ଶକ୍ତିର ବାହାରେ ନ ତାଙ୍କ ତର୍କେଣ ଯୋଜେ। ତେଣୁ ମହାଭାରତରେ ଏଇଟା ଶ୍ଳୋକଟି କହିଛନ୍ତି ଯୁଧିଷ୍ଠିର ମହାରାଜ, ଧର୍ମବକଙ୍କର ପ୍ରଶ୍ନରେ ଏ କଥାଟି ସେ କହିଥିଲେ। ଧର୍ମବକ ଯେଉଁ ନା ଏଇଟା ଆଉ ଗୋଟେ କହୁଥିବ ବୋଧେ ଏଥିରେ ନାହିଁ, ହଁ ଆଚ୍ଛା ଆଚ୍ଛା ଭୀଷ୍ମ ପର୍ବରେ ଏଇଟା ଆସିବ। ଅଚିନ୍ତ୍ୟ କଳୁଜେ ଭାବା ନ ତାଙ୍କ ତର୍କେଣ ଯୋଜେ। ଭୀଷ୍ମ ପର୍ବର 25-42 18 ଅଧ୍ୟାୟରେ ଏ ଭଗବତ ଗୀତା କୁହାଯାଇଛି। ମହାଭାରତର 18 ପର୍ବ ରହିଛି, ତାଦେହରୁ ଭୀଷ୍ମ ପର୍ବ ଯେଉଁ ରହୁଛି ଷଷ୍ଠ ପର୍ବ ହେଉଛି ଭୀଷ୍ମ ପର୍ବ, ତାଦେହରୁ 25-42 ଏଇ 18 ଅଧ୍ୟାୟରେ ଭଗବତ ଗୀତା କୁହାଯାଇଛି। 18 ଅଧ୍ୟାୟ 700 ଶ୍ଳୋକ। ସେଇ ଭୀଷ୍ମ ପର୍ବରେ ଯୁଧିଷ୍ଠିର ମହାରାଜ ଯେଉଁ କଥାଟି କହିଛନ୍ତି, ଅଚିନ୍ତ୍ୟ କଳୁଜେ ଭାବା ନ ତାଙ୍କ ତର୍କେଣ ଯୋଜେ, ପ୍ରକୃତିଭ୍ୟ ପରଂ ଯଚ୍ଚ ତତ୍ ଅଚିନ୍ତ୍ୟ ଲକ୍ଷଣ। ଅଚିନ୍ତ୍ୟ କହିଲେ କ'ଣ ନା ପ୍ରକୃତିର ଉର୍ଦ୍ଧ୍ୱରେ, ପ୍ରକୃତିଭ୍ୟ ପରଂ ଯତ୍, ଏ ଭୌତିକ ଜଗତରେ ଯେତେ ସବୁ ଜିନିଷ ରହିଛି, ଯେଉଁମାନେ ସାଂଖ୍ୟ ଯୋଗୀମାନେ ସାଧାରଣତଃ ସାଂଖ୍ୟ ଯୋଗ କହିଲେ ବାହାର ଲୋକ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ସାଂଖ୍ୟ କହିଲେ ବୁଝନ୍ତି କପିଳଙ୍କର ସାଂଖ୍ୟ। କପିଳଙ୍କ ସାଂଖ୍ୟ ହେଉଛି କପିଳ ଜଣେ ନିରୀଶ୍ୱର କପିଳ, ଦୁଇ ଜଣ କପିଳ ଅଛନ୍ତି, ଭଗବାନ କପିଳଦେବ ରହିଛନ୍ତି, ସେ ମା ଦେବଦୂତଙ୍କୁ ସାଂଖ୍ୟ ଯୋଗ ଦେଇଛନ୍ତି, ପ୍ରବର୍ତ୍ତନ କରିଛନ୍ତି। ଆଉ ଜଣେ ସାଧାରଣତଃ ଯେଉଁମାନେ ସ୍କୁଲ କଲେଜମାନଙ୍କରେ ୟୁନିଭର୍ସିଟିମାନଙ୍କରେ ସେ ସାଂଖ୍ୟ ମାନେ ଥେସିସ୍ କରନ୍ତି, ପାଠ ଡକ୍ଟରେଟ୍ କରନ୍ତି, ସେମାନେ ଯେଉଁ ସାଂଖ୍ୟ ପାଠ ପଢ଼ନ୍ତି ସେଇଟା ହେଉଛି ନାସ୍ତିକ କପିଳ, ନାସ୍ତିକ କପିଳ ଜଣେ ଅଛନ୍ତି, ସେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ, କିନ୍ତୁ ସେ ସାଂଖ୍ୟ ଯୋଗ ପ୍ରବର୍ତ୍ତନ କରୁଛନ୍ତି। ସାଂଖ୍ୟ ସାଂଖ୍ୟ ମାନେ ସଂଖ୍ୟା ଗଣିବା, ଭୌତିକ ଜଗତ ଯଦି ଗଣାଯିବ 24 ତତ୍ତ୍ୱ ସବୁ ରହିଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ ଇତ୍ୟାଦି ସବୁ ଯେଉଁ ତତ୍ତ୍ୱ ରହିଛି ଏଇଭଳି ଭାବରେ 24 ତତ୍ତ୍ୱ ରହିଛି। ତେଣୁ ଏଇ ଯେଉଁ 24 ତତ୍ତ୍ୱ ରହିଛି ତା ଦେହରେ ଭଗବତ ଗୀତା 13 ଅଧ୍ୟାୟରେ ମଧ୍ୟ ଭଗବାନ ସେଇଟାକୁ ବୁଝେଇଛନ୍ତି। ଏଇ ଯେଉଁ ଭୂତ ପ୍ରକୃତି ରହିଛି, 24 ତତ୍ତ୍ୱ ରହିଛି, ମହାଭୂତାନି ଅଙ୍କାର ବୁଦ୍ଧିର ଗତମେବଚ ଇନ୍ଦ୍ରିୟାଣି ଦୋଷିକଞ୍ଚ ପଞ୍ଚତେନ୍ଦ୍ରିୟ ଗୋଚରା, ଏଇ 24 ତତ୍ତ୍ୱ ରହିଛି। ମହାଭୂତାନି ଯେଉଁ ପଞ୍ଚ ମହାଭୂତ ରହିଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ, ଏ ପଞ୍ଚ ମହାଭୂତ। ଅହଙ୍କାର ମହାଭୂତାନି ଅହଙ୍କାର ବୁଦ୍ଧିର ଅବ୍ୟକ୍ତମେବଚ ବୁଦ୍ଧି ମନବୁଦ୍ଧି ଅହଙ୍କାର, ଏ ତିନୋଟି ତତ୍ତ୍ୱ ରହିଛି। ତାପରେ ଇନ୍ଦ୍ରିୟାଣି ଦୋଷେଇ କଞ୍ଚ, ଇନ୍ଦ୍ରିୟ କର୍ମେନ୍ଦ୍ରିୟ 5 ରହିଛି, ଜ୍ଞାନେନ୍ଦ୍ରିୟ 5 ରହିଛି, ଇନ୍ଦ୍ରିୟାଣି ଦୋଷେଇ କଞ୍ଚ ପଞ୍ଚତେନ୍ଦ୍ରିୟ ଗୋଚରା, ଇନ୍ଦ୍ରିୟ ଗୋଚରା ହେଉଛି ଏଇ ଯେଉଁ କ'ଣ ଯେଉଁ ବିଷୟ ସବୁ ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଏମିତି ହେଇକିରି 5 ଏବଂ ଏଠୁ ତନ୍ମାତ୍ର ବୋଲି କୁହାଯାଏ, ପଞ୍ଚ ତନ୍ମାତ୍ର। ତେଣୁ ଏହିଭଳି ଭାବରେ 24 ତତ୍ତ୍ୱ ସେମାନେ ପାଆନ୍ତି, ଆଉ ତା ଉପରେ ଅଧିକ କିଛି ନାହିଁ, ସେମାନେ ଏହିଭଳି ଭାବରେ ନିର୍ଣ୍ଣୟ କରିଛନ୍ତି। ଅଚିନ୍ତ୍ୟ ଏ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ସେମାନେ ପାଇପାରିବେ ନାହିଁ, ଅଚିନ୍ତାର ଉର୍ଦ୍ଧ୍ୱରେ ସେଇଟା। ତେଣୁ ପ୍ରକୃତିଭ୍ୟ ପରଂ ଯଚ୍ଚ ତତ୍ ଅଚିନ୍ତ୍ୟ ଲକ୍ଷଣ, ସିଏ ହେଉଛି ଅଚିନ୍ତ୍ୟ, ତାକୁ କୁହାଯାଏ ଅଚିନ୍ତ୍ୟର ଡେଫିନେସନ୍ ଦେଉଛନ୍ତି ମହାଭାରତରେ, ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ଆମର ଚିନ୍ତା ଶକ୍ତି ଯଦି ରହିଛି, ଆମେ ଯେଉଁ ବିଷୟରେ ଚିନ୍ତା କରିପାରିବା, ତା'ର ଉର୍ଦ୍ଧ୍ୱରେ ଆତ୍ମା ସମ୍ବନ୍ଧୀୟ କଥା ଅଚିନ୍ତ୍ୟ ବୋଲି କୁହାଯାଉଛି। ସେହିଭଳି ଭାବରେ ଅବ୍ୟକ୍ତ ଓୟମ୍ ଅଚିନ୍ତ୍ୟୋୟମ୍ ଅବିକାର୍ଯ୍ୟମ୍ ଅୟମ୍ ଉଚ୍ୟତେ, ଅବିକାର୍ଯ୍ୟ ଅବିକାରୀ, ଭୌତିକ ଜଗତରେ ସବୁକିଛି ବିକାରୀ ରହିଛି, ବିକାର ରହିଛି, ଛଟ ବିକାର ରହିଛି ଭୌତିକ ଜଗତରେ। ଯାହା ଆମେ ଦେଖିବା ଭୌତିକ ପରିବର୍ତ୍ତନ ହେଉଛି ମାନେ ସେଇଟା ଭୌତିକ, ଯେଉଁଠି ପରିବର୍ତ୍ତନ ନାହିଁ ସେ ହେଉଛି ଭୌତିକର ଉର୍ଦ୍ଧ୍ୱରେ ପରମାର୍ଥିକ। ତେଣୁ ଏ 6 ବିକାର ରହିଛି, କ'ଣ କ'ଣ ନା ଜନ୍ମ ହେବ ସବୁ ଜିନିଷ ସୃଷ୍ଟି ହେଉଛି, ତାପରେ ବୁଦ୍ଧିପ୍ରାପ୍ତ ହେଉଛି, କିଛି କାଳ ସ୍ଥାୟୀ ରହୁଛି, ତାପରେ କିଛି ବାଇ ପ୍ରଡ଼କ୍ଟ ବା ବଂଶ ବିସ୍ତାର କରୁଛି, ତାପରେ କ୍ଷୟ ହେଉଛି ଏବଂ ଅନ୍ତିମରେ ସେଇଟା ଧ୍ୱଂସ ହୋଇଯାଉଛି ବା ନଷ୍ଟ ହୋଇଯାଉଛି। ଏ 6 ବିକାର କୁହାଯାଏ, 6 ବିକାର। କିନ୍ତୁ ଆତ୍ମା ଅବିକାର୍ଯ୍ୟମ୍ ଅୟମ୍ ଉଚ୍ୟତେ, ତା ଦେହରେ ବିକାର ନାହିଁ, ଯେଉଁ 10,000 ଭାଗରୁ ଭାଗେ ରହିଛି ତା'ର ସ୍ଥିତି ସବୁବେଳେ ପାଇଁ ରହିଛି, ସେଇ ସ୍ଥିତିରେ ରହିଛନ୍ତି। ଆମେ କହୁଥିଲେ ନିତ୍ୟ ଶାଶ୍ୱତ ସବୁବେଳେ ପାଇଁ ରହିଛି, ତେଣୁ ଇଏ ହେଉଛି ଆତ୍ମା ଅବିକାର୍ଯ୍ୟମ୍, ତା'ର କୌଣସି ବିକାର ନାହିଁ। ଏତେ ବର୍ଷ ହୋଇଗଲା, ଲକ୍ଷ ଲକ୍ଷ ବର୍ଷ, କୋଟି କୋଟି ବର୍ଷ, ଅନନ୍ତ ବର୍ଷ ଧରି ରହିଛି ସିଏ, ତେଣୁ ତା'ର କିଛି ପରିବର୍ତ୍ତନ କିଛି ହେଉଥିବ ନା, ସେ ଯେମିତି ଯେଉଁ ସ୍ଥିତିରେ ଅଛି ସେଇ ସ୍ଥିତିରେ ରହିବ, ତ କୁଟସ୍ଥ ବୋଲି କୁହାଯାଏ। ଭଗବଦ୍ଗୀତାରେ ତିନୋଟି ଶ୍ଳୋକରେ ଭଗବାନ ବେଦକୁ କହିଦେଇଛନ୍ତି। 15 ଅଧ୍ୟାୟ 15 ଶ୍ଳୋକରେ ଯେତେବେଳେ ଭଗବାନ କହିଲେ ଯେ ସର୍ବସ୍ୱ ଚାହାଁ ହୃଦି ସନ୍ନିବିଷ୍ଟୋ ମତ ସ୍ମୃତିର୍ ଜ୍ଞାନମ ଅପୋହନମ ଚ ବେଦୈଶ୍ଚ ସର୍ବୈ ରହମେବ୍ୟ ବେଦ୍ୟୋ ବେଦାନ୍ତକୃତ ବେଦ ବିଧେବ ଚାହାଁ। ମୁଁ ସମସ୍ତଙ୍କ ହୃଦୟ ରହିଛି, ସର୍ବସ୍ୱ ଚାହାଁ ହୃଦି ସନ୍ନିବିଷ୍ଟ ମତ ସ୍ମୃତିର୍ ଜ୍ଞାନମ ଅପୋହନମ ଚ। ଭଗବାନ ଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି। ତେଣୁ ବେଦୈଶ ସର୍ବୈ ରହମେବ୍ୟ ବେଦ୍ୟ, ସମସ୍ତ ବେଦରେ ଜ୍ଞାତବ୍ୟ ବସ୍ତୁ ହେଉଛନ୍ତି ଭଗବାନ, ଅହମ୍ ଭଗବାନ ଏକମାତ୍ର ଜ୍ଞାତବ୍ୟ ବସ୍ତୁ। ବେଦାନ୍ତକୃତ ସିଏ ବେଦାନ୍ତକୁ ରଚନା କରିଛନ୍ତି, ବେଦାନ୍ତକୃତ ଏବଂ ବେଦବିତ୍ ଚ ଅହମ୍। ପ୍ରକୃତରେ ବେଦ ଭଗବାନ ହିଁ ଜାଣନ୍ତି, ଆଉ କେହି ଜାଣନ୍ତି ନାହିଁ। ବେଦବିତ୍ ଚ ଅହମ୍, ଭଗବାନ ହିଁ କେବଳ ବେଦ ଜାଣନ୍ତି। ତେଣୁ ଯେତେବେଳେ ଅର୍ଜୁନ ଶୁଣୁଛନ୍ତି ଏ କଥା 15 ଅଧ୍ୟାୟ 15 ଶ୍ଳୋକରେ ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ ଆପଣ ବେଦ ଜାଣିଛନ୍ତି, ମୋତେ ଟିକିଏ ବେଦ କୁହନ୍ତୁ। ଯଦିଓ ଅର୍ଜୁନ କହିନାହାନ୍ତି, କିନ୍ତୁ ଅର୍ଜୁନଙ୍କର ମନର ଭାବ ଏଇଟା। ତେଣୁ ଆଚାର୍ଯ୍ୟମାନେ ଟୀକାରେ ଏଇଟାକୁ କହିଛନ୍ତି। ପରେ ଯେଉଁ 3ଟି ଶ୍ଳୋକ କୁହାଯିବ, ଷୋହଳ 17 18 3ଟି ଶ୍ଳୋକରେ ବେଦର ସାରଟାକୁ ଭଗବାନ କହିଦେବେ। 3ଟି ଶ୍ଳୋକରେ ବେଦ କହିଦେଲେ ଭଗବାନ। ତେଣୁ ଏ ପ୍ରଥମ ଶ୍ଳୋକ ହେଉଛି ଏଇ ଆତ୍ମା ସମେତ ଜ୍ଞାନ ଦେଉଛନ୍ତି। 2 ପ୍ରକାର ରହିଛନ୍ତି ଜୀବ, ଦୌ ବହୁତ ଶ୍ଳୋକୀୟ ଲୋକସ୍ମିନ୍ ଦହିବ। 2 ପ୍ରକାର ରହିଛନ୍ତି ଜୀବ, ଗୋଟେ ହେଉଛନ୍ତି କୁଟସ୍ଥ କ୍ଷୀର ସର୍ବାଣୀ ଭୂତାନି କୁଟସ୍ଥ ଅକ୍ଷର ଉଚ୍ଚତେ ଦ୍ୱାଭିମୁ ପୁରୁଷ ଲୋକେ କ୍ଷୀରସ୍ଥା କ୍ଷୀର ଏବଚ। 2 ପ୍ରକାର ଜୀବ ଅଛନ୍ତି, ଗୋଟେ ହେଉଛନ୍ତି କ୍ଷର ବା ଯେଉଁମାନଙ୍କ ପତନ ହୋଇଯାଇଛି ବଦ୍ଧ ଜୀବ, ଆଉ ଗୋଟେ ହେଉଛନ୍ତି ଅକ୍ଷର ବା ଯେଉଁମାନେ ମୁକ୍ତ ଜୀବ। ତେଣୁ ଇଏ ଯେଉଁ ମୁକ୍ତ ଜୀବ ସେମାନଙ୍କୁ କୁଟସ୍ଥ ବୋଲି କୁହାଯାଏ। ମୁକ୍ତ ଜୀବ ତାଙ୍କର ପରିବର୍ତ୍ତନ କିଛି ନାହିଁ, କୁଟସ୍ଥ ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଏଠି ମଧ୍ୟ ଭଗବାନ ସେହି ଆତ୍ମା ସମ୍ବନ୍ଧ ବିଷୟରେ କହୁଛନ୍ତି କୁଟସ୍ଥ କଥା, ସିଏ ହେଉଛନ୍ତି ଅବିକାର୍ଯ୍ୟ ଅୟମ ଉଚ୍ୟତେ ତସ୍ମାତ୍ ଏବଂ ବିଦିତ୍ୱେନ। ତେଣୁ ଏହିଭଳି ଭାବରେ ଜାଣେ ଯଦି ଜାଣିବେ ଆତ୍ମାକୁ, ଏବଂ ବିଦିତ୍ୱେନ ନାମ ସୂଚି ତୁମର ଅଛି, ତାହେଲେ ତାଙ୍କର ସୂଚନା ରହିବ ନାହିଁ। କୌଣସି ଉପାୟରେ ଜଣେ ସୂଚନା କରିବାର ଆବଶ୍ୟକତା ନାହିଁ। ଶୋକ ମୋହ ଭୟ ପାହା, ଏ ଭକ୍ତିଟା ଏଭଳି ବସ୍ତୁ ରହିଛି ଯେ ଶୋକ ମୋହ ଭୟକୁ ନଷ୍ଟ କରିଦେବ। ସୂଚନା ବା ଶୋକ କେଉଁଠୁ ଆସୁଛି? ଅତୀତ ପାଇଁ ଶୋକ ହେଉଛି, ସୂଚନା ହେଉଛି। ଏମାନେ ମୋର ଥିଲେ, ବନ୍ଧୁବାନ୍ଧବ ଥିଲେ, ତାଙ୍କୁ ମାରିଦେଲେ ଏମାନେ ମୃତ୍ୟୁବରଣ କରିବେ, ସେଥିପାଇଁ ସୂଚନା କରୁଛନ୍ତି। ଅତୀତ ପାଇଁ ଶୋକ, ବର୍ତ୍ତମାନ ପାଇଁ ମୋହ। ବର୍ତ୍ତମାନ ଏମାନେ ସବୁ ମୋର ନିଜର, ଏଭଳି ଭାବରେ ମୋହ ସେଇଟା କୁହାଯାଏ। ଏବଂ ଭବିଷ୍ୟତ ପାଇଁ ଭୟ ରହୁଛି, ଭବିଷ୍ୟତରେ କ'ଣ ଅସୁବିଧା ହେବ, ଏଇଟାକୁ ଭୟ କହନ୍ତି, ଶୋକ ମୋହ ଭୟ। ତେଣୁ ଏ 3ଟି ହେଉଛି ଭୌତିକ ଅବସ୍ଥାର ଲକ୍ଷଣ, 3ଟି ଜିନିଷ। ତେଣୁ ଯେଉଁମାନେ ଭଗବାନ ଭକ୍ତି କରିବେ ସେମାନେ 3ଟିରୁ ମୁକ୍ତ ହୋଇଯିବେ। ଯେମିତି କୁହାଯାଇଛି ଭାଗବତଙ୍କର ଆରମ୍ଭରେ କୁହାଯାଉଛି, ଯେଉଁମାନେ ଯେଉଁ ରଚନା କଲେ, ଯେତେବେଳେ ପରୀକ୍ଷିତ ମହାରାଜକୁ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ସେତେବେଳେ ସେ କହୁଛନ୍ତି, ଏଇଟାକୁ ଅବଶ୍ୟ ସୁଖଦେବ କହୁନାହାନ୍ତି, ଏଇଟାକୁ ସୂତ ଗୋସ୍ୱାମୀ କହିଛନ୍ତି। ସୂତ ଗୋସ୍ୱାମୀ କହୁଛନ୍ତି ଯେ ନାରଦମୁନି 5ମ ସ୍କନ୍ଧ 5ମ ଅଧ୍ୟାୟରେ ଯେଉଁ ଉପଦେଶ ଦେଲେ ବ୍ୟାସଙ୍କୁ, ବ୍ୟାସ ସମସ୍ତ ଶାସ୍ତ୍ର ରଚନା କରିସାରି ମଧ୍ୟ ସେ ସନ୍ତୋଷ ପ୍ରାପ୍ତ ହୋଇପାରୁନଥିଲେ। ତେଣୁ ବ୍ୟାସଦେବ ଯେତେବେଳେ ଏଇଭଳି ଭାବରେ ଚିନ୍ତା କରୁଥିଲେ, ସେହି ସମୟରେ ଆସିଲେ ତାଙ୍କର ଗୁରୁ ନାରଦ ମୁନି ଆସିଲେ। ତେଣୁ ନାରଦ ମୁନି ଆସି ତାଙ୍କୁ ଉପଦେଶ ପ୍ରଦାନ କରିଛନ୍ତି। 1ମ ସ୍କନ୍ଧ 5ମ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ନାରଦମାନେ କହିଲେ ଯେ ତୁମେ ଏଇ ଯେଉଁ ଶାସ୍ତ୍ର ରଚନା କରିଛ, ଇଏ ହେଉଛି ନିନ୍ଦନୀୟ ଶାସ୍ତ୍ର ସବୁ ରଚନା କଲ। ବେଦ ଉପନିଷଦ ପୁରାଣକୁ ନାରଦମାନେ କହିଲେ ଏସବୁ ନିନ୍ଦନୀୟ ଶାସ୍ତ୍ର, ଜୁଗୁପ୍ସିତମ୍ ନିନ୍ଦନୀୟ ଶାସ୍ତ୍ର ବୋଲି କହିଲେ। ତେଣୁ ନାରଦମୁନି ଉପଦେଶ ଦେଲେ, ପ୍ରକୃତରେ ଆପଣ ଯେଉଁ ରଚନା କରିଛନ୍ତି ଏ ବେଦ ଉପନିଷଦ ପୁରାଣମାନଙ୍କୁ, ତିନି ଶ୍ରେଣୀର ଲୋକମାନଙ୍କ ପାଇଁ ସବୁ କଥା ବ୍ୟବସ୍ଥା କରିଛନ୍ତି, କିନ୍ତୁ ଲୋକମାନେ ବୁଝିପାରିବେ ନାହିଁ। ବେଦରେ ଯେଉଁ ମାଂସ ପଶୁବଳିର ବ୍ୟବସ୍ଥା ରହିଛି, ଲୋକମାନେ କହିବେ ବେଦରେ ବ୍ୟାସଦେବ କହିଛନ୍ତି ପଶୁବଳି କରିବା ପାଇଁ କିଛି ଅସୁବିଧା ନାହିଁ, ମାଂସ ଖାଇବା ପାଇଁ ବ୍ୟବସ୍ଥା ହୋଇଛି, ତେଣୁ ଆମେ ମାଂସ ଖାଇବା। ତେଣୁ ଯେଉଁ ଆର ଉଦ୍ଦେଶ୍ୟ, ପ୍ରକୃତ ଉଦ୍ଦେଶ୍ୟ ଲୋକମାନେ ବୁଝିପାରିବେ ନାହିଁ। ସେମାନେ ଭାବିବେ ଏଥିରେ ବେଦରେ ସବୁ ରହିଛି ତ, ପଶୁବଳିର ବ୍ୟବସ୍ଥା ରହିଛି, ମାଂସ ଖାଇବାର ବ୍ୟବସ୍ଥା ରହିଛି, ଆଉ ଅସୁବିଧା କେଉଁଠୁ ରହିଲା? କିନ୍ତୁ ବ୍ୟାସଦେବ କ'ଣ ପାଇଁ ସେଇଟା ରଚନା କରିଛନ୍ତି, କ'ଣ ପାଇଁ ପଶୁବଳିର ବ୍ୟବସ୍ଥା କରାଯାଇଛି, ନା ଯେଉଁମାନେ ରଜ ତମ ଗୁଣରେ ରହିଛନ୍ତି ସେମାନେ ତାଙ୍କର ଖାଦ୍ୟ ହେଉଛି ସେଇଟା। ସତର ଅଧ୍ୟାୟରେ ମଧ୍ୟ ଭଗବାନ ଖାଦ୍ୟ ବିଷୟରେ ଯେତେବେଳେ କହୁଛନ୍ତି, ସେତେବେଳେ ତିନି ପ୍ରକାର ଖାଦ୍ୟ ବିଷୟରେ କହିଛନ୍ତି, ଆହାର ସ୍ତୁ ଅପି ସର୍ବସ୍ୱ ତ୍ରିବିଧା ଭଗବତୀ ପ୍ରିୟ। ତିନି ପ୍ରକାର ଆହାର ରହିଛି, ଯେଉଁମାନେ ରଜଗୁଣ ତମଗୁଣର ବ୍ୟକ୍ତି ତାଙ୍କର ଖାଦ୍ୟ ହେଉଛି ମାଂସ, ବିଶେଷ ଭାବେ ତମଗୁଣ ବ୍ୟକ୍ତିମାନଙ୍କର ଖାଦ୍ୟ ହେଉଛି ଏଇ ଆମିଷ ଭୋଜନ ଭକ୍ଷଣ, କ'ଣ ସେଇଟା କୁହାହେଉଛି ଯେ ଜାତ ଜାମ ଗତ ରସ ପୋତି ପର୍ଯ୍ୟ ଶୀତଙ୍କ ଜତ ଉଚ୍ଚିଷ୍ଟମ ବି ଚା ମଧ୍ୟ ଆହାର ତାମସ ପ୍ରିୟ। ଜାତ ଜାମ କେତେ ଘଣ୍ଟା ରହିଛି, ସତର ଅଧ୍ୟାୟରେ ସେଇଟା ବର୍ଣ୍ଣନା। ଜାତ ଜାମ କହିଲେ କେତେ ଘଣ୍ଟାରୁ ଅଧିକ ହୋଇଗଲେ ସେଇଟାକୁ ଜାତ ଜାମ ବୋଲି କୁହାଯାଉଛି, ସେଇଟା ନଷ୍ଟ ହୋଇଯାଏ, ସେ ଖାଦ୍ୟ ଖାଇବା କଥା ନୁହେଁ, ତମଗୁଣ ବ୍ୟକ୍ତିମାନେ ସେଇଟା ଖାଇବେ ବାସି ଖାଦ୍ୟ। ଜାତ ଜାମ ଜାମଟା ହେଉଛି କେତେ, ଜାମଟା ହେଉଛି ପ୍ରହର, ଗୋଟେ ପ୍ରହର ମାନେ ତିନି ଘଣ୍ଟା, ତେଣୁ ତିନି ଘଣ୍ଟାରୁ ଯଦି ଅଧିକା ହୋଇଗଲା ସେଇଟାକୁ ଜାତ ଜାମ ବୋଲି କୁହାଯିବ, ସେଇଟା ଉଚ୍ଚ ମାନେ ସେଇଟା ବାସି ଖାଦ୍ୟ ହୋଇଯିବ। ଗତ ରସ ଯଦି ରସ ନାହିଁ, ପୁତି ପୁତି କହିଲେ ସେଇଟା ବହୁତ ଗନ୍ଧ ଆସୁଥିବ ସେଥିରେ ଖାଦ୍ୟରେ, ପୁତି ଜାତ ଜାମ ଗତ ରସ ପୁତି ପର୍ଯ୍ୟୁଷିତଂ, ପର୍ଯ୍ୟୁଷିତଂ କହିଲେ ସେଇଭଳି ଭାବରେ ନଷ୍ଟ ହୋଇଯାଇଛି ସବୁ ଖାଦ୍ୟ, ସେଇଆକୁ ଖାଉଥିବେ ସେମାନେ, ଏ ତମ ଗୁଣ ବ୍ୟକ୍ତିଙ୍କର ଖାଦ୍ୟ। ପୁତି ପର୍ଯ୍ୟୁଷିତ କହିଲେ ଦିନାନ୍ତର ପକ୍ୱମ୍, ତା ପୂର୍ବ ଦିନର ଖାଦ୍ୟକୁ ଖାଇବେ ବାସି ବାସି ଖାଦ୍ୟ। ପର୍ଯ୍ୟୁଷିତ ଉଚ୍ଚିଷ୍ଟ ବି ଚାହୁଁଛନ୍ତି, ଉଚ୍ଚିଷ୍ଟ ଯେଉଁ ଖାଇଛି ତାକୁ ଛାଡ଼ିଦେଇଛି ସେଇଟା ଉଚ୍ଚିଷ୍ଟ କୁହାଯାଏ। ଅମିଧ୍ୟ କହିଲେ ଏ ମାଛ ମାଂସ ଇତ୍ୟାଦି। ତେଣୁ ଭକ୍ତିମନ ଠାକୁର ଏ ଶ୍ଳୋକ ଭାଷାରେ କହୁଛନ୍ତି, ଏକ ପ୍ରହରର ଅଧିକ କାଳ ପକ୍ୱ ହେୟା ଥାକିଲେ ଯେ ଖାଦ୍ୟଦ୍ରବ୍ୟ ଶୈତ୍ୟ ଲାଭ କରେ ସେ ଖାଦ୍ୟ ନିରସ, ସେଇଟା ହେଉଛି ନିରସ ଖାଦ୍ୟ। ମତ୍ସ୍ୟ ମାଂସ ଆଦି ଯେ ସକଳ ଅମେଧ୍ୟ ଖାଦ୍ୟ, ଆମିଷ ଭକ୍ଷଣ ହେଉଛି ଅମେଧ୍ୟ। ତେଣୁ ଏହିଭଳି ଭାବରେ ତମ ଗୁଣର ବ୍ୟକ୍ତିମାନଙ୍କ ଲୋକମାନଙ୍କ ପାଇଁ ବ୍ୟାସଦେବ ବ୍ୟବସ୍ଥା କରିଛନ୍ତି, ସେମାନେ ଯେଉଁ ମାଂସ ଖାଇବେ ପଶୁବଳି ଦେଇକି ଖାଇବେ, କିନ୍ତୁ ଲୋକମାନେ ଏଇଟା ବୁଝିପାରିବେ ନାହିଁ। ଲୋକମାନେ କହିବେ ବେଦରେ ରହିଛି ମାଂସ ଖାଇବା ପାଇଁ, ତେଣୁ ସବୁଦିନ ଖାଇବେ। ତେଣୁକରି ନାରଦମୁନି ଯେତେବେଳେ ଏଇଭଳି ଭାବରେ ଉପଦେଶ ଦେଇ ଗଲେ, ବ୍ୟାସଦେବ ଧ୍ୟାନରେ ବସି ଭଗବାନଙ୍କୁ ଧ୍ୟାନ କଲେ, ଭକ୍ତି ଯୋଗନ ମନସି ସମ୍ୟକ ପ୍ରଣୀତ ଅମଳେ, ଭଗବାନଙ୍କୁ ଯେତେବେଳେ ଧ୍ୟାନ କଲେ ଭକ୍ତି ଯୋଗରେ, ଯେତେବେଳେ ସେ ଭଗବାନଙ୍କୁ ଦର୍ଶନ କଲେ, ମାୟାଞ୍ଚ ତଦପାଶ୍ରୟମ୍, ମାୟାକୁ ମଧ୍ୟ ଦର୍ଶନ କଲେ, କେମିତି ଦେଖିଲେ ନା ଭଗବାନଙ୍କ ପଛପଟରେ ମାୟାକୁ ଦେଖିଲେ, ମାୟାଞ୍ଚ ତଦପାଶ୍ରୟମ୍, ସେ ମାୟା କିଭଳି ନା ଦୟା ସମୋହିତ ଜୀବ, ଯେଉଁ ମାୟା ଜୀବଙ୍କୁ ମୋହିତ କରି ରଖିଛନ୍ତି, ଯାହା ସମ୍ମିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକମ୍, ଜୀବ ହେଉଛି ଆତ୍ମା, ଏ ଆତ୍ମାଙ୍କ ବିଷୟରେ ଏଠି କୁହାଯାଉଛି, କିନ୍ତୁ ସିଏ ଭାବୁଛି ସେ ତ୍ରିଗୁଣର ଗୋଟେ ବସ୍ତୁ ବୋଲି ସେ ଭାବୁଛି ତ୍ରିଗୁଣାତ୍ମକମ୍, ଇଏ ହେଉଛି ଅନର୍ଥ। ତେଣୁ ଯଦିଓ ସିଏ ଏ ତ୍ରିଗୁଣରୁ ଉର୍ଦ୍ଧ୍ୱରେ, ସିଏ ହେଉଛନ୍ତି उन्नतर शक्ति भगवान कर परोपि ममतिनार्थम तत्कृतम चाबी पद्धति तेणु ये अनर्थ को दूर करने व्यासदेव ये भागवतम रचना कले यस्यांग विश्वमाणायाम कृष्णे परम पुरुषे भक्ति उत्पत्ति पुंस शोक मोह भया पहा ये भवरोवर को नष्ट करदेव ये औषध भागवतम भगवद्गीता इत्यादि औषध भड़ी केवल शुणापी जो मैंने आरंभ कर जस्यांग विश्वमाणायाम पूर्ण भाव शुणी कथा छाड़ जो मैंने शुणापी आरंभ कर भवरोग चल जा शोक मोह भय पहा शोक मोह भय चल तेणु ये हूँ समस्ते जो रही भौतिक जगत में बद्ध जीव से बद्ध जीव से कथा कौन भगवदगीत पंद्रह अध्याय षोह श्लोक दुई प्रकार व्यक्ति अच्छा क्षरश्चा क्षर एवं क्षर सर्वाणी भूतानी भौतिक जगत समस्त होते क्षर एवं चीज जगत में समस्त होते अक्षर कूटस्थ भी कहुए पर नहीं आत्मार प्रकृति कौन पर नाईता से कौन अभिकार्य मुच्यते तस्मा विदित्वेन तेनाली भाव जन जो जानव आत्मा विषय तार कौन सूचना हबार ना सूचना सूचना आस कहीं भवरोग जो मैंने अच्छा सूचना होक मोह भय ये भवरोग लक्षण तेना आत्मा सम्बन्ध ज्ञान जन प्राप्त हो तांकर भवरोग मुक्त होते तेणु तांकर कौन कारण कौन अवस्था तांकर सूचनार आवश्यकता ना भगवदगीत एक कतोटी श्लोक सब से कथा कह अनुसूचित महर्षि ना अनुसूचित महर्षि ना सूचित महर्षि यह भाव में कौन प्रति कौन अवस्था जन सूचनार आवश्यकता ना ना अनुसूचित महर्षि सूचना हूँ भवरोग लक्षण जन जो भवरोग मुक्त हो सूचना रहा ना सूचना मुक्त हो सब प्रशांत आत्मा ये हूँ भगवदगीता अष्टादश अध्याय भगवान कौन ब्रह्म ब्रह्मभूत स्तर से जीव जीवभूत स्तर पर्यंत से सूचना करूचना आकांक्षा करु तेणु जन जो त्रिगुण ऊर्ध को जीव ताक क्या ब्रह्मभूत स्तर ब्रह्मभूत स्तर आसे तार लक्षण होची न सोचती न कांक्षती ब्रह्मभूत प्रसन्नात्मा न सोचती न कांक्षती समाज सर्वेश भूतेषु मदभक्ति लभते पराम जो मैंने ब्रह्मभूत स्तर को गले से सोचना एवं आकांक्षा ना ब्रह्मभूत प्रसन्नात्मा न सोचती न कांक्षती सूचना ना जो जिनस गोटे अच्छी जो हजिगला चलीगला नष्ट सूचना ए जोटे नाप आकांक्षा ये भवरोग लक्षण सूचना और आकांक्षा समस्ते सूचना आकांक्षा भितर रही भय भय मत रही शोक मोह भय इसमें रही तेणु जो मैंने ये आत्मा सम्बन्धी ज्ञान प्राप्त होने मुक्त हो जाकर सूचना न थाए कि आकांक्षा न थाए भय न थाए मोह न थाए मोह दूर हो जाती तेणु सेटा कहुची जे यही स्तर को जो मैंने जब ब्रह्मभूत स्तर भगवदगीता अष्टादश अध्याय भगवान एक कौन ब्रह्मभूत प्रश्नात्मा न सोचती न कांक्षती सम सर्वेश भूतेषु ब्रह्मभूत स्तर को जो मैंने जब से समस्त प्रति सामान भाई रे सम सर्वेश भूतेषु मदभक्ति लभते परा से स्तर को जो मैंने जब ब्रह्मभूत स्तर को जो मैंने जब से भगवान भक्ति श्रेष्ठ भक्ति को प्राप्त हे लवते पराम श्रेष्ठ भक्ति को से प्राप्त हे से भक्ति केमी जन प्राप्त हे खाली भगवान पूजारी हो गले जन से स्तर प्राप्त हो जाए गुरुदेव पूजारी जन मैंने सी से स्तर पाई भगवान या दस्य हरे दास्य भगवान पूजार निजुक्त रहा मानने से ब्रह्मभूत स्तर प्राप्त हो जाए ब्रह्मभूत प्रसन्न आत्मा सब प्रसन्न रही थे न सोच सूचना न था कि आकांक्षा न था ତେଣୁ ସମାଜ ସର୍ବେଷୁ ଭୂତେଷୁ ସେ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବେ। ତେଣୁ ଇଏ ହେଉଛି ଭକ୍ତିର ପ୍ଲାଟଫର୍ମ। ମଦ ଭକ୍ତି ଲଭତେ ପରା, ଭଗବାନଙ୍କର ଭକ୍ତି ସେମାନେ ପ୍ରାପ୍ତ ହେବେ। ଅର୍ଜୁନ ପଚାରିବେ ପ୍ରଭୁ କେମିତି ସେ ସ୍ତର ଜଣେ ପ୍ରାପ୍ତ ହେବ, ତେଣୁ ଭଗବାନ କହିବେ ଚତୁର୍ଦ୍ଦଶ 14 ଚାପ୍ଟରରେ ଭଗବତ ଗୀତାରେ ଗୁଣତ୍ରୟ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ଭଗବାନ। ତେଣୁ ଯେତେବେଳେ ଭଗବାନ କହିବେ ଯେ ଯେଉଁମାନେ ମୃତ୍ୟୁକୁ ସେମାନେ ପାର ହୋଇଯିବେ, ମୃତ୍ୟୁକୁ ସେମାନେ ପାର ହୋଇଯିବେ, ତ୍ରିଗୁଣକୁ ସେମାନେ ଅତିକ୍ରମ କରିଗଲା ମାନେ ସେମାନେ ମୃତ୍ୟୁକୁ ପାର ହୋଇଯିବେ, ମୃତ୍ୟୁକୁ ଜୟ କରିଯିବେ। ତେଣୁ ଅର୍ଜୁନ ପଚାରିଲେ ପ୍ରଭୁ କେମିତି ଜଣେ ଏ ଅବସ୍ଥା ପ୍ରାପ୍ତ ହେବ, କେହି ଲିଙ୍ଗେ ତ୍ରିଗୁଣା ନେତାନ ଅତୀତ ଭବତି ପ୍ରଭୁ କିମାଚାର କଥଂ ଚେତାନ ତ୍ରିଗୁଣା ନତିବର୍ତ୍ତତେ, କେମିତି ଜଣେ ତ୍ରିଗୁଣକୁ ଅତିକ୍ରମ କରି ମୃତ୍ୟୁକୁ ପାର ହୋଇଯାଇପାରିବ, ତାର ଲକ୍ଷଣ କ'ଣ, ଏସବୁ ପଚାରିଛନ୍ତି। 14 ଅଧ୍ୟାୟରେ ଭଗବାନ ତାର ଉତ୍ତରରେ କହୁଛନ୍ତି ଯେ ଯେଉଁମାନେ ମୋର କେବଳ ପୂଜା କରୁଛନ୍ତି, ମାଙ୍କ ଯେଉଁ ଅବ୍ୟବିଚାରିଣ ଭକ୍ତି ଯେଉଁମାନେ ସେବତେ, ମୋର ଯେଉଁମାନେ ଅନ୍ୟ କାହାର ଶରଣ ନ ନେଇକରି କେବଳ ମୋର ଶରଣରେ ରହି ମୋର ପୂଜା କରୁଛନ୍ତି, ମାଙ୍କ ଯେଉଁ ଅବ୍ୟବିଚାରିଣ ଭକ୍ତି ଭକ୍ତିରେ ମାଧ୍ୟମରେ ସେମାନେ ମୋର ପୂଜା କରୁଛନ୍ତି, ସଗୁଣାନ ସମତି ହେଇଥାନ୍ତି ବ୍ରହ୍ମ ଭୂୟାୟ କଳ୍ପତେ, ସେମାନେ ଏଇ ବ୍ରହ୍ମ ସ୍ତରକୁ ଅତିକ୍ରମ କରିଯିବେ, ସେମାନେ ମୃତ୍ୟୁକୁ ପାର ହୋଇଯିବେ। ତେଣୁ ଇଏ ହେଉଛି କେବଳ ଜଣେ ଭଗବାନଙ୍କର ପୂଜା ଆରାଧନା କରୁଛନ୍ତି, ବୈଷ୍ଣବଙ୍କର ପୂଜା ଆରାଧନା କରୁଛନ୍ତି, ସେଥିରେ ସେ ଜଣେ ମଧ୍ୟ ସେ ମୃତ୍ୟୁକୁ ଜୟ କରିଯିବେ, ମୃତ୍ୟୁକୁ ଜୟ କରିଯିବେ। ଗୁଣାନ ଏତାନ ଅତୀତ ତ୍ରିଦେହି ଦେହ ସମୁଦ୍ର ଭଗବାନ ଜନ୍ମ ମୃତ୍ୟୁ ଜରା ଦୁଃଖେଇ ବିମୁକ୍ତ ଅମୃତ ମସ୍ମୃତି, ସେମାନେ ମୃତ୍ୟୁକୁ ପାର ହୋଇକରି ଅମୃତ ପ୍ରାପ୍ତ ହେବେ, ଅମୃତତ୍ୱ ପ୍ରାପ୍ତ ହେବେ। ତେଣୁ ଏଇଟା କେମିତି ସମ୍ଭବ ନା, କେବଳ ଭଗବାନଙ୍କ ସେବାରେ, ଭଗବାନ ଭକ୍ତଙ୍କର ସେବାରେ ନିଯୁକ୍ତ ରହିଲେ ଜଣେ ସେହି ସ୍ତର ପ୍ରାପ୍ତ ହେବ, ତେଣୁ ତାହାର କୌଣସି ସୂଚନା ବା ଆକାଂକ୍ଷା ନଥାଏ। ତେଣୁ ଆ ପରେ କେତୋଟି ଶ୍ଳୋକରେ ଭଗବାନ କହିବେ ତୁମର ସୂଚନା କରିବାର ଆବଶ୍ୟକତା ନାହିଁ, ଏଇ ଯେକୌଣସି ଅବସ୍ଥା ହେଉନ କାହିଁକି, କୌଣସି ଅବସ୍ଥାରେ କୌଣସି ପରିସ୍ଥିତି ଜଣେ ସୂଚନା କରିବା ଦରକାର ନାହିଁ। ଏଇଭଳି ଭାବରେ ଭଗବାନ ଭଗବତ ଗୀତାରେ ସବୁ ଜ୍ଞାନ ପ୍ରଦାନ କରିବେ। ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭଗବତ ଗୀତା କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବିତ ଗୌରଭକୁନ୍ଦ କି, ଦାୟୀ ଗୌତମାନନ୍ଦେ।